ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଚଳିତ ମାସ 24 ତାରିଖରୁ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ବୈଠକରେ ଯୋଗଦେବା ପାଇଁ ଆସନ୍ତାକାଲି ଇଟାଲୀ ଅଭିମୁଖେ କରିବେ ଯାତ୍ରା। ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ନେଲେ ଶପଥ। ଅନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ନିରୋଧୀ ଦିବସ ଅବସରରେ ଆଜିଠାରୁ ସାରା ଦେଶରେ ଆରମ୍ଭ ହେଲା ନିଶାମୁକ୍ତ ଭାରତ ପକ୍ଷ ଏବଂ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ମଧ୍ୟରେ ହେବ ମୁକାବିଲା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଚଳିତ ମାସ 24 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ ଏବଂ ଲୋକସଭା ବାଚସ୍କତି ନିର୍ବାଚନ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ଏବଂ ତାଙ୍କ ଅଭିଭାଷଣର ଚଳିତ ଅଧିବେଶନରେ ଆଲୋଚନା କରାଯିବ। ସେହିଭଳି ଚଳିତ ମାସ 27 ତାରିଖରେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବ। ସଂସଦର ଅଧିବେଶନ ଆସନ୍ତା ମାସ 3 ତାରିଖରେ ଶେଷ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶର ଜନସାଧାରଣ ସେମାନଙ୍କ ନିଷ୍ପଭି ନେଇସାରିଛନ୍ତି, ଏବେ ରାଷ୍ଟ୍ରସେବାରେ ସାଂସଦମାନେ ନିଜକୁ ଉତ୍ସର୍ଗ କରିବେ। ସେ କହିଛନ୍ତି 140 କୋଟି ଭାରତୀୟଙ୍କର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବା ଦିଗରେ ଆଲୋଚନା, ପର୍ଯ୍ୟାଲୋଚନା, ତର୍କ ପାଇଁ ସଂସଦ ଏକ ପ୍ରକୃଷ୍ଟ ମଞ୍ଚ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ବୈଠକରେ ଯୋଗଦେବା ପାଇଁ ଆସନ୍ତାକାଲି ଇଟାଲୀର ଆପୁଲିଆ ଅଭିମୁଖେ ଯାତ୍ରା କରିବେ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଆସନ୍ତା 14 ତାରିଖରେ ହେବାକୁ ଥିବା ଏହି ବୈଠକ ପାଇଁ ଭାରତକୁ ନିମନ୍ତ୍ରଣ କରାଯାଇଛି। ସେ କହିଛନ୍ତି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଏହି ଅବସରରେ ଶ୍ରୀ ମୋଦି G7 ରାଷ୍ଟ୍ରନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏକାଦଶ ଥର ପାଇଁ ଏଥିରେ ଭାଗ ନେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପଞ୍ଚମ G7 ବୈଠକରେ ଅଂଶଗ୍ରହଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ G7 ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ। ଉଭୟ ନେତା ଗତବର୍ଷ ଆବୁଧାବିରେ COP28 ସମ୍ମିଳନୀ ଅବସରରେ ସାକ୍ଷାତ ଆଲୋଚନା କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ସଚିବ ଶ୍ରୀ କ୍ୱାତ୍ରା କହିଛନ୍ତି ସ୍ୱିଜରଲ୍ୟାଣ୍ଡରେ ହେବାକୁ ଥିବା ଶାନ୍ତି ଶିଖର ସମ୍ମିଳନୀରେ ଭାରତ ଉପଯୁକ୍ତ ସ୍ତରରେ ଅଂଶଗ୍ରହଣ କରିବ। ଚଳିତ ମାସରେ ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଆୟୋଜିତ ହେବାକୁ ଥିବା ୟୁକ୍ରେନ୍ ଶାନ୍ତି ଶିଖର ସମ୍ମିଳନୀରେ ପ୍ରାୟ 90 ଦେଶ ଅଂଶଗ୍ରହଣ କରିବେ। ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ଆଜି ଶପଥ ଗ୍ରହଣ କରିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ 13 ଜଣ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ 8 ଜଣ କ୍ୟାବିନେଟ୍ ପାହ୍ୟା ଏବଂ 5 ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଡକ୍ଟର ମୁକେଶ ମହାଲିଙ୍ଗ, ବିଭୂତିଭୂଷଣ ଜେନା ଓ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ରହିଛନ୍ତି। ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଗଣେଶ ରାମ ସିଂହ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏକାଦଶ ସିକ୍କିମ୍ ବିଧାନସଭାର ପ୍ରଥମ ଅଧିବେଶନ ଆଜି ପ୍ରୋଟେମ୍ ସ୍ୱିକର ସଞ୍ଜିତ ଖାରେଲ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶାସକ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀ ମିଙ୍ଗମା ନୋର୍ବୁ ଶେର୍ପାଙ୍କୁ ଗୃହରେ ସଦସ୍ୟମାନେ ସର୍ବସମ୍ମତିକ୍ରମେ ବାଚସ୍କତି ଭାବେ ନିର୍ବାଚିତ କରିଛନ୍ତି। ସେହିଭଳି ସଦସ୍ୟ ରାଜକୁମାରୀ ଥାପ୍ପାଙ୍କୁ ଉପବାଚସ୍କତି ଭାବେ ନିର୍ବାଚିତ କରାଯାଇଛି। ଆଜି ଅଧିବେଶନର ଆରମ୍ଭରେ ନବନିର୍ବାଚିତ ସଦସ୍ୟମାନେ ଶପଥ ପାଠ କରିଥିଲେ। ସୂଚନାଯୋଗ୍ୟ, ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ରାଜ୍ୟର ମୋଟ 32 ଆସନ ମଧ୍ୟରୁ 31 ବିଜୟ ଲାଭ କରି ପୁଣି ଥରେ ଦ୍ୱିତୀୟ ଥର ପାଇଁ ଶାସନ ହାତକୁ ନେଇଛି। ନବନିର୍ବାଚିତ ବାଚସ୍କତି ଓ ଉପବାଚସ୍କତି ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। କୃଷକମାନଙ୍କ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ତାଙ୍କ ମନ୍ତ୍ରଣାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଶହେଦିନିଆ କୃଷିକାର୍ଯ୍ୟ ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। କୃଷିଭିତ୍ତିକ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ ଦ୍ରତଗତିରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସେ ଅଧିକାରୀମାନଙ୍କୁ କହିଛନ୍ତି। କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କୁ ଗୁଣାତ୍ମକ ସାର ବିହନ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରାଥମିକତା ଭିତ୍ତିରେ ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। କୃଷିକ୍ଷେତ୍ରରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଧ୍ୟାନ ଦେବାକୁ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ନୂଆଦିଲ୍ଲୀରେ ରେଳ ବୋର୍ଡ ସଦସ୍ୟଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏ ବୈଠକରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ଭାରତୀୟ ରେଳବାଇକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରେଳବାଇରେ ପରିଣତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ରେଳବାଇ ଏକ ସୁବିଧାଜନକ ପରିବହନ ମାଧ୍ୟମ। ଭାରତୀୟ ରେଳବାଇ ସମସ୍ତ ବର୍ଗ ବିଶେଷକରି ଗରିବଙ୍କ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ସିଂ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ରେଳବାଇ ବୋର୍ଡ ସଦସ୍ୟମାନେ ରେଳବାଇର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ସହ ରେଳବାଇରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କାର୍ଗିଲ୍ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ 25ତମ ବାର୍ଷିକୀ ପାଳନ ଅବସରରେ ଭାରତୀୟ ସେନା ଆଜି ଏକ ସର୍ବଭାରତୀୟ ମୋଟର ସାଇକେଲ ଅଭିଯାନ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଯାତ୍ରା ଆମ ଦେଶର ବୀର ଯବାନଙ୍କ କୃତିତ୍ୱପୂର୍ଣ୍ଣ ଅବଦାନ ଓ ଐତିହ୍ୟର ଗୁଣଗାନ କରୁଛି। ଆଠଜଣିଆ ମୋଟର ସାଇକେଲ ଚାଳକଙ୍କୁ ନେଇ ତିନୋଟି ଦଳ ଦେଶର ତିନୋଟି ଐତିହାସିକ ସ୍ଥାନ ଆସାମର ଦିନ୍ଜାନ୍, ଗୁଜରାଟର ଦ୍ୱାରକା, ତାମିଲନାଡୁର ଧନସୁକୁଡ଼ିକୁ ସେମାନେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଚାଳକମାନେ ବିଭିନ୍ନ ଅଞ୍ଚଳ ଏବଂ ଆହ୍ୱାନପୂର୍ଣ୍ଣ ମାର୍ଗ ଅତିକ୍ରମ କରିବେ। ମନ୍ତ୍ରଣାଳୟ କହିଛି ଏହି ଚାଳକମାନେ ସେମାନଙ୍କ ଯାତ୍ରାପଥରେ ରହୁଥିବା କାର୍ଗିଲ୍ ଯୁଦ୍ଧର ବୀର ଏବଂ ବୀର ନାରୀଙ୍କ ସହ ଯୋଗାଯୋଗ କରିବେ। ସେମାନେ ରାସ୍ତାରେ ଥିବା ଯୁଦ୍ଧ ସ୍କାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଯୁବକମାନଙ୍କୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଉତ୍ସାହିତ କରିବେ। ସେମାନେ ଚଳିତ ମାସ 26 ତାରିଖରେ ଦିଲ୍ଲୀରେ ପୁଣି ଏକାଠି ହେବେ। ଜାତୀୟ ମାନବାଧିକାର ଆୟୋଗ ଏନ୍ଏଚ୍ଆର୍ସି ବିଧବା ମହିଳାଙ୍କ କଲ୍ୟାଣ ଏବଂ ସେମାନଙ୍କ ମାନବିକ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପାଇଁ ପରାମର୍ଶବଳୀ ଜାରି କରିଛନ୍ତି। ବିଧବାମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ସେମାନଙ୍କ ପାଖରେ ପହଞ୍ଚବ ତାହା ସୁନିଶ୍ଚିତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀର ବିକାଶ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ସମ୍ପତ୍ତିର ସମାନ ଉପଲବ୍ଧତା, ଶୋଷଣରୁ ସୁରକ୍ଷା, ଦକ୍ଷତା ବିକାଶ, ସହଜ ବ୍ୟାଙ୍କିଂ ଏବଂ ଆର୍ଥିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସୁନିଶ୍ଚିତ କରିବା ଭଳି 10ଟି ପ୍ରମୁଖ କ୍ଷେତ୍ର ଉପରେ ଏହି ପରାମର୍ଶରେ ଗୁରୁତ୍ୱାରୋପ କରାଯାଇଛି। ପରାମର୍ଶବଳୀରେ କୁହାଯାଇଛି ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳଙ୍କୁ ଉତ୍ତରଦାୟୀ କରାଯିବା ଉଚିତ। କୁଏତ ସହରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ପ୍ରତି ତାଙ୍କର ସମବେଦନା ରହିଥିବା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଦୂତାବାସ କୁଏତର ପରିସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ସେଠାକାର କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରୁଛି। ଅନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ନିରୋଧି ଦିବସ ଅବସରରେ ଏନ୍ସିବି ପକ୍ଷରୁ ଆଜିଠାରୁ ସାରା ଦେଶରେ ନିଶାମୁକ୍ତ ଭାରତ ପକ୍ଷ ପାଳନ କରାଯାଉଛି। ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏନ୍ସିବି ଏକ ବିବୃତ୍ତିରେ କହିଛି ଅଧିକରୁ ଅଧିକ ନାଗରିକଙ୍କୁ ନିଶାଦ୍ରବ୍ୟ ବିରୁଦ୍ଧରେ ଇ ପ୍ରତିଶ୍ରତି ନେବାକୁ ପ୍ରୋହାହିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାର ନିଶାମୁକ୍ତ ଭାରତ ପାଇଁ ନିଜର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 26 ତାରିଖକୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣ ନିରୋଧି ଦିବସ ଭାବେ ଜାତିସଂଘ ଘୋଷଣା କରିଛି। ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ପରସ୍କରକୁ ଭେଟିବେ। ଗ୍ରୁପ୍ ଏ ର ଏହି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ନ୍ୟୁୟର୍କର ନାସାଓ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8ଟାରେ ଖେଳାଯିବ। ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ତୃତୀୟ ବିଜୟ ସହ ସୁପର 8ରେ ସ୍ଥାନ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ। ଆୟର୍ଲ୍ୟାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବା ଦୁଇଟିଯାକ ମ୍ୟାଚ୍ ଜିତିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଚଳିତ ମାସ 24 ତାରିଖରୁ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ବୈଠକରେ ଯୋଗଦେବା ପାଇଁ ଆସନ୍ତାକାଲି ଇଟାଲୀ ଅଭିମୁଖେ କରିବେ ଯାତ୍ରା। ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝି ନେଲେ ଶପଥ। ଅନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ନିରୋଧି ଦିବସ ଅବସରରେ ଆଜିଠାରୁ ସାରା ଦେଶରେ ଆରମ୍ଭ ହେଲା ନିଶାମୁକ୍ତ ଭାରତ ପକ୍ଷ ଏବଂ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆମେରିକା ଓ ଭାରତ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।